ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ତିଥିରେ ଆଜି ପୁରୀରେ ଶ୍ରୀଜୀଉମାନେ ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରି 108 ଗରା ସୁବାସିତ ଜଳରେ ସ୍ନାନ କରିବେ। ମହାପ୍ରଭୁ ଶ୍ରଦ୍ଧାଳୁମାନଙ୍କୁ ହାତୀ ବେଶରେ ଦର୍ଶନ ଦେବେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ଆମ ପୁରୀ ସମ୍ଭାଦଦାତାଙ୍କ ରିପୋର୍ଟ।
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ରତ୍ନବେଦୀ ଛାଡ଼ି ମହାପ୍ରଭୁ ସ୍ନାନବେଦୀକୁ ବିଜେ କରିବେ। ତେବେ ଦେବସ୍ନାନ ପୂର୍ଣ୍ଣିମାର ମହତ୍ତ୍ୱ କ'ଣ, ଏ ନେଇ ଅଧିକ ଆଲୋଚନା କରିବା ମୋ ସହିତ ପଣ୍ଡିତ ଦୟାନିଧି ଅଛନ୍ତି, ସ୍ୱାଗତ କରୁଛୁ ଆକାଶବାଣୀ। ମହାପ୍ରଭୁଙ୍କର ଏହି ଦେବସ୍ନାନ ପୂର୍ଣ୍ଣିମା ଆଜିର ଦିବସର କ'ଣ ମହତ୍ତ୍ୱ ରହିଛି?
ମହାପ୍ରଭୁଙ୍କର ଦିବ୍ୟ ଭବ୍ୟ ସ୍ନାନ ଯାତ୍ରା ଦେବସ୍ନାନ ପୂର୍ଣ୍ଣିମୀ, ଏହାକୁ ମଧ୍ୟ ଜ୍ୟେଷ୍ଠୀ ସ୍ନାନ କୁହାଯାଏ, ଏହାକୁ ମଞ୍ଚ ସ୍ନାନ ମଧ୍ୟ କୁହାଯାଏ। ପ୍ରଭୁ 108 ଗରାରେ ମହାପ୍ରଭୁଙ୍କର ଦିବ୍ୟ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ। ସେ ମହାପ୍ରଭୁଙ୍କର ଦିବ୍ୟ ସ୍ନାନ ଯାତ୍ରା ଅନେକ ଗୁଡ଼ିଏ ମହତ୍ତ୍ୱ ରହିଛି। ସମସ୍ତ ତୀର୍ଥମାନେ ସେ କୂପ ଜଳରେ, ଆଜି ସୁନା କୂପ ଜଳରେ ରହିଥାନ୍ତି, ଗଙ୍ଗା ଯମୁନା ସରସ୍ୱତୀ। ମହାପ୍ରଭୁଙ୍କର 108 ଗରାରେ ଜଳ ସ୍ନାନ ହେବେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ। ତେଣୁ ମହାପ୍ରଭୁଙ୍କର ସେ ଦିବ୍ୟ ସ୍ନାନ ଯାତ୍ରା ଗଜବେଶ ହେବେ, ମହାପ୍ରଭୁଙ୍କର ହାତୀ ବେଶ ହେବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଶାସନର 1 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜିଠାରୁ ରାଜ୍ୟସ୍ତରୀୟ ବିକାଶ ମେଳା ଆରମ୍ଭ ହେଉଛି। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳାରେ ସରକାରଙ୍କ ବିଭିନ୍ନ ବିଭାଗର ସଫଳତା ପ୍ରଦର୍ଶନ କରାଯିବା ସହ ନିଆରା ଉତ୍ପାଦର କିଣାବିକା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆଠାରେ ବିକାଶ ମେଳାର ଆୟୋଜନ କରାଯାଇଛି। ଏହି ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ମାନ ଖୋଲାଯିବ। ବିଜନ 2036 ଏବଂ 2047 ଡକୁମେଣ୍ଟ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସଂକଳ୍ପ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ଉପଲକ୍ଷେ ସୁଶାସନ ଏବଂ ବିକଶିତ ଓଡ଼ିଶା 2036 ଓ 2047 ସମ୍ପର୍କିତ ଏକ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାରେ ଅଭୂତପୂର୍ବ ପରିବର୍ତ୍ତନ ଆସିଛି। ଆଗାମୀ ଦିନରେ ଓଡ଼ିଶାକୁ 500 ନିୟୁତ ଡଲାର ଅର୍ଥନୀତିରେ ପରିଣତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବାଲି ଭଳି ଲଘୁ ଖଣିଜରୁ ଅଧିକ ରାଜସ୍ୱ ଆଦାୟ ପାଇଁ ଖୁବ୍ ଶୀଘ୍ର ନୂତନ ନୀତି ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ବରିଷ୍ଠ ସାମ୍ବାଦିକଙ୍କ ସହ ଅନୌପଚାରିକ କଥାବାର୍ତ୍ତା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଆର୍ଥିକ ବିକାଶ ଓ ସମ୍ବଳ ବୃଦ୍ଧି ପାଇଁ ନୂତନ ରାଜସ୍ୱ ଉତ୍ସ ଚିହ୍ନଟ କରାଯାଉଛି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟରେ କୃଷି ଓ କୃଷକ ସଶକ୍ତିକରଣ କାର୍ଯ୍ୟକ୍ରମ, ଶିଳ୍ପ ଓ ଆର୍ଥିକ ଅଭିବୃଦ୍ଧି ଯୋଜନା, ଓଡ଼ିଆ ଅସ୍ମିତା, ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଆଦି ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିପର୍ଯ୍ୟୟ ପରିଚାଳନା ଜୀବନହାନିକୁ ଶୂନ୍ୟସ୍ତରକୁ ନେବାରେ ସହାୟକ ହେଉଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ବନ୍ୟା ପରିଚାଳନା ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଶାହା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସହ ସମନ୍ୱୟ ସ୍ଥାପନ କରି କାର୍ଯ୍ୟ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫ୍ଲାଟ୍ ପଞ୍ଜୀକରଣ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି, ଗୋଟିଏ ପରିବାର ଭିତରେ ପଞ୍ଜୀକରଣରେ ସମସ୍ୟା ହେବ ନାହିଁ, ମାତ୍ର ଜମି କିସମ ପରିବର୍ତ୍ତନ ହୋଇପାରିବ ନାହିଁ। ଏହାସହ 500 ବର୍ଗମିଟରରୁ କମ୍ ପରିମାଣ ଜମି ପଞ୍ଜୀକରଣ ହୋଇପାରିବ। ପୂର୍ବରୁ ବନ୍ଦୋବସ୍ତ ହୋଇଥିବା ଜମିକୁ ଲେଆଉଟ୍ ମିଳିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଯାଜପୁର ଜିଲ୍ଲାର ଦାନଗତି, ସୁକିନ୍ଦା, କୋରେଇ, ଧର୍ମଶାଳା, ବ୍ୟାସନଗର ଆଦି ଅଞ୍ଚଳରେ ଝାଡ଼ାବାନ୍ତିରେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ଡାକ୍ତରଖାନା ଯାଇ ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶିଶୁ ଯତ୍ନ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ ଶିଶୁ ଯତ୍ନ କାର୍ଯ୍ୟଦ୍ୱାରା ଶିଶୁମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 22ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।